6:3 ଯାକୁବ ଅନବରତ ଲୋକଙ୍କୁ ଠକୁଥିଲେ, କିନ୍ତୁ ଅନ୍ୟମାନେ ମଧ୍ୟ ତାଙ୍କୁ ଠକିଲେ। ଯାକୁବ ନିଜ ମାମୁଁ ଲାବନଙ୍କରେ କାମ କରିବାକୁ ଗଲେ। ମାମୁଁର ସାନ ଝିଅ ରାହେଲଙ୍କୁ ବିବାହ ହେବାକୁ ସେ ଇଚ୍ଛା କଲେ, ସେଥିପାଇଁ ସେ 7 ବର୍ଷ ମାମୁଁ ଘରେ କାମ କଲେ। ଲାବନ ରାହେଲ ବଦଳରେ ବଡ଼ ଝିଅ ଲେୟାଙ୍କୁ ବିବାହ ଦେଲେ। ପୁଣି ରାହେଲକୁ ବାହା ହେବାକୁ ଆଉ 7 ବର୍ଷ ଲାବନ ଯାକୁବକୁ କାମ କରାଇଲା। ଯାକୁବ ନିଜ ମାମୁଁଙ୍କୁ ସବୁ ଉତ୍ତମ ପଶୁ ପଲ ନେଇ ଠକିଲା। ଏହି ସମୟରେ ଦିନେ ପରମେଶ୍ୱର ଯାକୁବଙ୍କୁ ନିଜ ପିତୃଗୃହକୁ ଫେରିଯିବାକୁ କହିଲେ।